ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦେଶର 53ତମ ପ୍ରଧାନ ବିଚାରପତି ଭାବେ ଆଜି ଶପଥ ଗ୍ରହଣ କଲେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ। ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରରେ ଆସନ୍ତାକାଲି ଧ୍ୱଜା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ। ରାଜସ୍ଥାନରେ ଆଜିଠାରୁ ଆରମ୍ଭ ହେଉଛି ପଞ୍ଚମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା। 4ଟି ନୂତନ ଶ୍ରମ ସଂହିତା ଉପରେ ଆଜି ଆକାଶବାଣୀରେ ପ୍ରଚାର କରାଯିବ ସ୍ୱତନ୍ତ୍ର ଫୋନ୍ ଇନ୍ କାର୍ଯ୍ୟକ୍ରମ। ଏବଂ ଟେଷ୍ଟ କ୍ରିକେଟ୍ର ଆଜି ତୃତୀୟ ଦିନରେ ଭାରତର ବ୍ୟାଟିଂ ଜାରି। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଦେଶର 53ତମ ପ୍ରଧାନ ବିଚାରପତି ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି।
मैं सूर्यकांत
जो भारत के उच्चतम न्यायालय का मुख्य न्यायमूर्ति नियुक्त हुआ हूँ
जो भारत के उच्चतम न्यायालय का मुख्य न्यायमूर्ति नियुक्त हुआ हूँ ईश्वर की शपथ लेता हूँ कि मैं विधि द्वारा स्थापित भारत के संविधान के प्रति सच्ची श्रद्धा और निष्ठा रखूँगा। मैं भारत की प्रभुता और अखंडता अक्षुण्ण रखूँगा तथा मैं सम्यक प्रकार से और श्रद्धापूर्वक तथा अपनी पूरी योग्यता ज्ञान और विवेक से अपने पद के कर्तव्यों का भय या पक्षपात अनुराग या द्वेष के बिना पालन करूंगा तथा मैं संविधान और विधियों की मर्यादा बनाए रखूंगा।
गत अक्टूबर मास 30 तारीख रे जस्टिस सूर्यकांत को देशर परवर्ती प्रधान विचारपति भाबे नियुक्त करा जायतिला। ଆଜିର ଶପଥ ଗ୍ରହଣ ଉତ୍ସବରେ ବ୍ରାଜିଲ ସମେତ ଭୁଟାନ, କେନିଆ, ମାଲେସିଆ, ମରିସସ୍, ନେପାଳ ଏବଂ ଶ୍ରୀଲଙ୍କାର ପ୍ରଧାନ ବିଚାରପତିମାନେ ଉପସ୍ଥିତ ରହିଥିଲେ। ଆସନ୍ତା 2027 ଫେବୃୟାରୀ 9 ତାରିଖ ପର୍ଯ୍ୟନ୍ତ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରିବେ। ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରିଥିବା ଜଷ୍ଟିସ୍ ବିଆର୍ ଗଭାଇ ଗତ ସନ୍ଧ୍ୟାରେ ଅବସର ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରଠାରେ ଧ୍ୱଜା ଉତ୍ତୋଳନ ସମାରୋହରେ ଯୋଗଦେଇ ଧ୍ୱଜା ଉତ୍ତୋଳନ କରିବେ। ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଏହି ଧ୍ୱଜା ଉତ୍ତୋଳନ ସମାରୋହ ଅନୁଷ୍ଠିତ ହେଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ଏକ ରୋଡ୍ ଶୋରେ ମଧ୍ୟ ଯୋଗଦେବେ। ଏହା ପୂର୍ବରୁ ଶ୍ରୀ ମୋଦି ସପ୍ତମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଏହି ମନ୍ଦିର ମହର୍ଷି ବଶିଷ୍ଠ, ବିଶ୍ୱନାଥ, ଅଗସ୍ତ୍ୟ, ବାଲ୍ମୀକି, ଦେବୀ ଅହଲ୍ୟା, ନିଷଦରାଜ ଗୁହା ଓ ମାତା ସାବରୀବାଈ ପାଇଁ ପ୍ରସିଦ୍ଧ। ପରେ ପ୍ରଧାନମନ୍ତ୍ରୀ ମାତା ଅନ୍ନପୂର୍ଣ୍ଣା ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି। ମାର୍ଗଶିର ମାସ ଶୁକ୍ଳ ପଞ୍ଚମୀରେ ଆୟୋଜିତ ହେବାକୁ ଥିବା ଏହି ଧ୍ୱଜାରୋହଣ ସମାରୋହ ପାଇଁ ଶ୍ରୀରାମ ଜନ୍ମଭୂମି ମନ୍ଦିର ପରିସରରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଶିଶୁମାନଙ୍କ ବିଷୟରେ ଚଳଚ୍ଚିତ୍ର ପ୍ରଦର୍ଶନ କରିବା ପାଇଁ ୟୁନିସେଫ୍ ସହିତ ଭାରତ ସହଭାଗୀ ହୋଇଛି। ଆକାଶବାଣୀ ସମ୍ବାଦ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ୟୁନିସେଫ୍ ଇଣ୍ଡିଆର ପ୍ରତିନିଧି ସିନ୍ଥିଆ ମ୍ୟାକ୍ କାଫ୍ରି କହିଛନ୍ତି, ଗୋଆରେ ଚାଲିଥିବା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଶିଶୁମାନଙ୍କ ସହ ଜଡ଼ିତ ସମସ୍ୟା, ଆହ୍ୱାନ ଏବଂ ସୁଯୋଗକୁ ଲୋକଲୋଚନକୁ ଆଣିବା ଲାଗି 5ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଛି। ଏଥିରେ ଭାରତ, କୁସୋଭୋ, ଇଜିପ୍ଟ ଏବଂ ଦକ୍ଷିଣ ଆଫ୍ରିକାର ଚଳଚ୍ଚିତ୍ରଗୁଡ଼ିକ ରହିଛି, ଯେଉଁଥିରେ ଶିଶୁମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ନିଖୁଣ ଭାବେ ପ୍ରଦର୍ଶନ କରାଯାଇଛି। ସେ କହିଛନ୍ତି, ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଏହି ଧାରା ଭବିଷ୍ୟତରେ ପ୍ରଯୋଜକ ଏବଂ ନିର୍ମାତାମାନଙ୍କୁ ଅଧିକରୁ ଅଧିକ ଶିଶୁ ସମ୍ପର୍କିତ ଚଳଚ୍ଚିତ୍ର ନିର୍ମାଣ ଲାଗି ଉତ୍ସାହ ପ୍ରଦାନ କରିବ। ସେ କହିଛନ୍ତି, ଗତ 76 ବର୍ଷର ସହଭାଗିତା ମାଧ୍ୟମରେ ୟୁନିସେଫ୍ କେବଳ ଭାରତକୁ ସାହାଯ୍ୟ କରେ ନାହିଁ, ବରଂ ଅନ୍ୟ ଦେଶର ଜୀବନଶୈଳୀକୁ ଉନ୍ନତ କରିବା ଲାଗି ଅନେକ କିଛି ଶିଖିବାକୁ ପାଇଛି। ଆକାଶବାଣୀରେ ଆଜି ସନ୍ଧ୍ୟା 7:10 7:45 ପର୍ଯ୍ୟନ୍ତ ଦେଶରେ ଲାଗୁ ହୋଇଥିବା 4ଟି ଶ୍ରମ ସଂହିତା ଉପରେ ଏକ ସ୍ୱତନ୍ତ୍ର ଫୋନ୍ ଇନ୍ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଏଥିରେ ଶ୍ରୋତାମାନେ ନୂଆ ଶ୍ରମ ଆଇନ ସମ୍ପର୍କରେ ପ୍ରଶ୍ନ ପଚାରିପାରିବେ। କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆଲୋକ ମିଶ୍ର ଷ୍ଟୁଡିଓରେ ଉପସ୍ଥିତ ରହି ଶ୍ରୋତାମାନଙ୍କ ପ୍ରଶ୍ନର ଉତ୍ତର ଦେବେ। ସେହିପରି ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଅଭିଯାନ 4.0 ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ପେନ୍ସନ୍ ଓ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଧ୍ରୁବଜ୍ୟୋତି ସେନ୍ଗୁପ୍ତା, ଭାରତୀୟ ଏକକ ପରିଚୟ ପ୍ରାଧିକରଣର ଉପମହାନିର୍ଦ୍ଦେଶକ ଅଭିଷେକ କୁମାର ସିଂ ଏବଂ ପ୍ରତିରକ୍ଷା ଆକାଉଣ୍ଟସ୍ର ଯୁଗ୍ମ ନିୟନ୍ତ୍ରକ ମୌଲି ସେନ୍ଗୁପ୍ତା ଆଲୋଚନାରେ ଅଂଶଗ୍ରହଣ କରିବେ। ଉଭୟ କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0317-1-7-1-7-2-3-3-1-4-4-1-2-3-3-1-0-4-8-1-2-3-7-1-7-1-6 ডায়াল କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହରିୟାଣାର କୁରୁକ୍ଷେତ୍ରରେ ଚାଲିଥିବା ଅନ୍ତର୍ଜାତୀୟ ଗୀତା ମହୋତ୍ସବରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ହରିୟାଣା ପାଭିଲିୟନ୍ ଉଦ୍ଘାଟନ କରିବେ। ଦ୍ରୌପଦୀ କୂପ ଅଞ୍ଚଳରେ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟ ଦ୍ୱାରା ହରିୟାଣା ପାଭିଲିୟନ୍ ପ୍ରତିଷ୍ଠା କରାଯାଇଛି। ଏହି ପାଭିଲିୟନ୍ରେ ଯୁବ କଳାକାରମାନେ ହରିୟାଣାର ଲୋକକଳା ଏବଂ ସଂସ୍କୃତି ପ୍ରଦର୍ଶନ କରିବେ ବୋଲି ସରକାରୀ ମୁଖପାତ୍ର କହିଛନ୍ତି। କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟର ଶ୍ରୀମଦ୍ ଭଗବତ ଗୀତା ସଦନରେ ଆଜିଠାରୁ ତିନିଦିନିଆ ଅନ୍ତର୍ଜାତୀୟ ଗୀତା ଆଲୋଚନାଚକ୍ର ମଧ୍ୟ ଆରମ୍ଭ କରାଯିବ। ଏହି ଆଲୋଚନାଚକ୍ରରେ ଭାରତ ଏବଂ ବିଦେଶର ବହୁ ବିଦ୍ୱାନ ଅଂଶଗ୍ରହଣ କରୁଛନ୍ତି। ମୁଖପାତ୍ର କହିଛନ୍ତି, କୁରୁକ୍ଷେତ୍ରରେ ମୁଖ୍ୟ ଅନ୍ତର୍ଜାତୀୟ ଗୀତା ଜୟନ୍ତୀ ମହୋତ୍ସବ ବ୍ୟତୀତ ବୈଦେଶିକ ମନ୍ତ୍ରଣାଳୟ ସହାୟତାରେ 50 ଦେଶରେ ଗୀତା ଜୟନ୍ତୀ ଉତ୍ସବ ଆୟୋଜନ କରାଯାଉଛି। ରାଜସ୍ଥାନରେ ଆଜିଠାରୁ 5ମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେବ। ଦେଶର 230 ବିଶ୍ୱବିଦ୍ୟାଳୟର 5,000 ଅଧିକ ଛାତ୍ରଛାତ୍ରୀ ଏଥିରେ ଭାଗ ନେବେ। ଖୋଖୋ ସମେତ 23 କ୍ରୀଡ଼ା ପ୍ରତିଯୋଗିତା ରାଜସ୍ଥାନର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ। ବିଶେଷ ଭାବେ ଜୟପୁର, ଉଦୟପୁର, ଯୋଧପୁର, କୋଟା, ଆଜମେର, ଭରତପୁର ଓ ବିକାନେରରେ ଏହି କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆଜି ସନ୍ଧ୍ୟା 6 ଜୟପୁରସ୍ଥିତ ସବାଇ ମାନସିଂ ଷ୍ଟାଡିୟମରେ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଉଦ୍ଘାଟନ ଉତ୍ସବରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ବିଶ୍ୱ ବକ୍ସିଂ କପ୍ ଫାଇନାଲ୍ 2025 ଭାରତୀୟ ଖେଳାଳିମାନଙ୍କ ଅସାଧାରଣ ପ୍ରଦର୍ଶନ ଏବଂ ରେକର୍ଡ ହାସଲ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ଭାରତୀୟ ଖେଳାଳିମାନେ 2 ସ୍ୱର୍ଣ୍ଣ ପଦକ ସମେତ 20 ପଦକ ହାସଲ କରିଛନ୍ତି। ଦେଶର ବକ୍ସରମାନଙ୍କ ସଂକଳ୍ପ ଓ ଦୃଢ଼ତା ଆଗାମୀ ପିଢ଼ିକୁ ଉତ୍ସାହିତ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଥମ ଦୃଷ୍ଟିହୀନ ମହିଳା T20 ବିଶ୍ୱକପ୍ ଜିତି ଇତିହାସ ସୃଷ୍ଟି କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଦୃଷ୍ଟିହୀନ ମହିଳା କ୍ରିକେଟ୍ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ମହିଳା ଦଳର ଏହି ବିଜୟ ପ୍ରକୃତରେ ଏକ ଐତିହାସିକ କ୍ରୀଡ଼ା ସଫଳତା, ଯାହା କଠିନ ପରିଶ୍ରମ, ଦଳଗତ କାର୍ଯ୍ୟ ଏବଂ ଦୃଢ଼ ନିଷ୍ଠାର ଉଜ୍ଜଳ ଉଦାହରଣ। ଏହି ସଫଳତା ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତୀୟ ନୌସେନା ଆଜି ମୁମ୍ବାଇରେ ନୌସେନାସ୍ଥଳୀରେ ପ୍ରଥମ ଆଣ୍ଟି ସବ୍ମେରାଇନ୍ ଅଗଭୀର ଜଳ ଯୁଦ୍ଧପୋତ ମାହେକୁ ସାମିଲ କରିବ। ସେନାବାହିନୀ ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଉଦ୍ଘାଟନୀ ସମାରୋହରେ ଅଧ୍ୟକ୍ଷତା କରିବେ। ପଶ୍ଚିମ ନାଭାଲ କମାଣ୍ଡର ଫ୍ଲାଗ୍ ଅଫିସର ତଥା ଭାଇସ୍ ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ ଏଥିରେ ଯୋଗଦେବେ ବୋଲି ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ମାହେକୁ ନୌସେନାରେ ସାମିଲ କରାଯିବା ସ୍ୱଦେଶୀ ଅଗଭୀର ଜଳ ଯୁଦ୍ଧାସ୍ତ୍ରର ନୂତନ ପିଢ଼ିର ଆଗମନକୁ ଚିହ୍ନିତ କରୁଛି। ନବମ ଶିଖ ଗୁରୁ ତେଗ୍ ବାହାଦୁରଙ୍କ 350ତମ ଶହୀଦ ଦିବସ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। 1675 ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ନିର୍ଦ୍ଦେଶରେ ତାଙ୍କୁ ଫାଶୀ ଦିଆଯାଇଥିଲା। ଗୁରୁ ତେଗ୍ ବାହାଦୁର ଦେଶବ୍ୟାପୀ ଭ୍ରମଣ କରି ଗୁରୁ ନାନକ ଦେବଙ୍କ ବାଣୀ ପ୍ରଚାର କରିଥିଲେ। ଗୁଆହାଟୀର ବର୍ଷାପରା ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ତଥା ଅନ୍ତିମ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନର ଖେଳ ଜାରି ରହିଛି। ଗତକାଲିର ସ୍କୋର 9 ଆଜି ଇନିଂସ ଜାରି ରଖିଥିବା ଭାରତ ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା 7 ବିନିମୟରେ 174 ରନ୍ ସ୍କୋର କରିଛି। ପୂର୍ବରୁ ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା 499 ରନ୍ ସ୍କୋର କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶର 53ତମ ପ୍ରଧାନ ବିଚାରପତି ଭାବେ ଆଜି ଶପଥ ଗ୍ରହଣ କଲେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ। ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରରେ ଆସନ୍ତାକାଲି ଧ୍ୱଜା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ। ରାଜସ୍ଥାନରେ ଆଜିଠାରୁ ଆରମ୍ଭ ହେଉଛି 5ମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା। 4 ନୂତନ ଶ୍ରମ ସଂହିତା ଉପରେ ଆଜି ଆକାଶବାଣୀରେ ପ୍ରଚାର କରାଯିବ ସ୍ୱତନ୍ତ୍ର ଫୋନ୍ ଇନ୍ କାର୍ଯ୍ୟକ୍ରମ। ଏବଂ ଟେଷ୍ଟ କ୍ରିକେଟ୍ରେ ଆଜି ତୃତୀୟ ଦିନରେ ଭାରତର ବ୍ୟାଟିଂ ଜାରି। ସମ୍ବାଦ ଶେଷ ହେଲା।